ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ରାଜ୍ୟ ପହିଲା ଖେପ ସାଧାରଣ ନିର୍ବାଚନ ଲାଗି ନାମାଙ୍କନ ପତ୍ର ପ୍ରତ୍ୟାହାର ଶେଷ ହେବା ଋତୁରୁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ବାହାରିଛି। ଇ କ୍ଷେପେ ଚାରିଟା ଲୋକସଭା ଆସନ କଳାହାଣ୍ଡି ବ୍ରହ୍ମପୁର ନବରଙ୍ଗପୁର ଆର୍ କୋରାପୁଟ ଲାଗି 37 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେନ୍ତା ଇତାର ଅଧୀନରେ ଥିବାର 28 ବିଧାନସଭା ଆସନ ଲାଗି 243 ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ବେ। ଇମାନଙ୍କର ଭିତରେ ବ୍ରହ୍ମପୁର ବିଧାନସଭା ଆସନରୁ ସବୁନୁ ଅତକା 17 ଜଣ ପ୍ରାର୍ଥୀ ରହିଛନ୍ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଇ କ୍ଷେପେ ବିଧାନସଭା ଆସନ ଲାଗି ମୋଟ 256 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ 13 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଛନ୍। ଇନ ଜଣେଇ ଦିଆଯାଇପାରେ ଯେ ଇ ଆସନମାନଙ୍କ ଲାଗି ଆଇବା 13 ତାରିଖ ଦିନ ଭୋଟ ହେବା। ଲୋକସଭା ନିର୍ବାଚନ 2024 ପହିଲା ଆର୍ 2 ନମ୍ଘର କ୍ଷେପ୍ତି ମତଦାନ କରିଥିବାର ମୋଟ ଭୋଟରମାନଙ୍କ ବାବଦେ ଭାରତର ନିର୍ବାଚନ କମିଶନ ତଥ୍ୟ ପ୍ରକାଶ କରିଛନ୍। ସୂଚନା ଅନୁସାରେ ପହିଲା କ୍ଷେପେ 102 ସଂସଦୀୟ କ୍ଷେତ୍ର ଲାଗି 66.16% ଭୋଟର ଆର୍ 2 ନମ୍ଘର କ୍ଷେପେ 88 ସଂସଦୀୟ କ୍ଷେତ୍ର ଲାଗି 66.71% ଭୋଟର ସଂଖ୍ୟା ରେକର୍ଡ କରାଯାଇଛି। ଚଳିତ ବଛର ଖରାଦିନିଆ ବାତ୍ୟା ସମ୍ଭାବନାର ମୁକାବିଲାକେ ନେଇକରି ରାଜ୍ୟ ପ୍ରଶାସନିକ ସ୍ତରଥି ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାତି ଗଲାକାଲି ହୋଇଯାଇଛି। ଆଘର ବଛରମାନଙ୍କର ଅନୁଭୂତି ଆର୍ ଅଭିଜ୍ଞତାକେ ନେଇକରି ସବୁ ପ୍ରକାରର ପ୍ରସ୍ତୁତି ଜାରି ରଖବାରକେ ବୈଠକଥି ସମ୍ପୃକ୍ତ ବିଭାଗ ଆର୍ ସହଯୋଗୀ ସଂସ୍ଥାମାନଙ୍କେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଆର୍ ପରାମର୍ଶ ଦେଇଛନ୍। ବୈଠକଥି ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କର ସହିତ 18 ବିଭାଗ ଆର୍ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଓଡ୍ରାଫ୍ ଆର୍ ଏନ୍ଡିଆର୍ଏଫ୍ କେ ସଜାଗ ରହିବାରକେ ମୁଖ୍ୟ ଶାସନ ସଚିବ ଭିଲ୍ ପରାମର୍ଶ ଦେଇଛନ୍। ଆଜ୍ ଆନ୍ତର୍ଜାତୀୟ ଶ୍ରମିକ ଦିବସ। ଶ୍ରମିକମାନଙ୍କୁ ସେମାନଙ୍କର ନ୍ୟାୟ ଦାବି ଅଧିକାର ଆର୍ ସୁବିଧା ଯୋଗାଇ ଦେବାର ଲାଗି ଆନ୍ତର୍ଜାତୀୟ ଶ୍ରମିକ ସଂସ୍ଥା ତରଫୁ ଏହି ଦିବସ ପାଳନ କରାଯାଉଛି। ପୃଥିବୀର ଅଧାନୁ ଅତକା ଦେଶରେ ଶ୍ରମିକ ଦିବସ ପାଳନ କରାଯାଉଛି। ଆଜିର ଦିନକେ ମେ ଦିବସ ଭାବେ ଭିଲ୍ ପାଳନ କରାଯାଉଛି। ଆମେରିକାନ 1986 ମସିହାଥି ପାଖାପାଖି 2,00,000 ଶ୍ରମିକ କାମ କରବାର ସମିଆ ଧାରିଜ କରବା ଲାଗି ଆନ୍ଦୋଳନ କରିଥିଲେ। ଶ୍ରମିକମାନଙ୍କର ଦାବିକେ ସମ୍ମାନ ଜନାଇକରି ଆନ୍ତର୍ଜାତୀୟ ସୋସିଆଲିଷ୍ଟ କନ୍ଫରେନ୍ସ 1899 ମେ 1 ତାରିଖକେ ଶ୍ରମିକ ଦିବସ ଭାବେ ଘୋଷଣା କରିଥିଲା। ଭାରତନ 1923 ମସିହାଥି ପହିଲା ଥର ଲାଗି ଶ୍ରମିକ ଦିବସ ପାଳନ କରାଯାଇଥିଲା। ରାଜ୍ୟପାଳ ରଘୁବର ଦାସ ରାଜ୍ୟର ଶ୍ରମିକମାନଙ୍କୁ ମେ ଦିବସ ଅବସରରେ ଶୁଭକାମନା ଜଣାଇଛନ୍। ଶ୍ରମିକମାନେ ନିଜ ନିଜର ପରିସରଥି ନିଷ୍ଠାପର ଭାବେ କାମ କରିକରି ନିଜର ଲାଗି ଆର୍ ରାଜ୍ୟର ଲାଗି ଗୌରବ ଆର୍ ଗୌରବ ଆନନ୍ ବୋଲି ରାଜ୍ୟପାଳ ଆହ୍ୱାନ ଦେଇଛନ୍। ସଂଘ ଲୋକସେବା ଆୟୋଗ ୟୁପିଏସ୍ସି ସିଭିଲ୍ ସର୍ଭିସ୍ ପରୀକ୍ଷା ଲାଗି ମାହାଲିଆ କୋଚିଂ ଦେବାରକେ ରାଜ୍ୟ ସରକାରଙ୍କ ତରଫୁ ପ୍ରବେଶିକା ପରୀକ୍ଷା ଆଇବା 5 ତାରିଖ ଦିନ କରାଯିବା। ହେଥିର୍ଲାଗି 3731 ଜଣ ପରୀକ୍ଷାର୍ଥୀ ଆବେଦନ କରିଛନ୍। ଇନ ଜଣାଇ ଦିଆଯାଇପାରେ ଯେ ଉଚ୍ଚଶିକ୍ଷା ବିଭାଗ ତରଫୁ 2024-25 ବଛର ଲାଗି ୟୁପିଏସ୍ସି ଆବାସିକ କୋଚିଂ ପ୍ରକ୍ରିୟା ମୁଲ କରାଯାଇଛି। ଇ ବାବଦ ଗଲାମାସ 2 ତାରିଖ ଆବେଦନ ପ୍ରକ୍ରିୟା ସରିଥିଲା। ଘରୋଇ ସ୍କୁଲମାନଙ୍କେ ଆର୍ଥିକ ଅନଗ୍ରସର ଶ୍ରେଣୀର ଛୁଆମାନଙ୍କୁ ମାହାଲିଆ ପାଠପଢ଼ା ଲାଗି 2 ନମ୍ଘର କ୍ଷେପେ ନାଁ ଲେଖା ମୁଲ ହୋଇଛି। ଇ କ୍ଷେପେ ଲଟେରୀ ଜରିଏ ନାଁ ଫିଟିଥିବାର ଛୁଆମାନେ ଇ ମାସର 15 ତାରିଖ ତକ୍ ବଛାଯାଇଥିବା ସ୍କୁଲମାନଙ୍କେ ନାଁ ଲେଖିପାରିବେ। ଇ ବାବଦେ ଶିକ୍ଷା ଅଧିକାର ଆଇନ ଆର୍ଟିଇ ପାରଦର୍ଶୀ ପୋର୍ଟାଲଥି ପ୍ରକ୍ରିୟା ମୁଲ ହୋଇଛି। ଚଳିତ ଶିକ୍ଷା ବର୍ଷରେ ବିଏଡ୍ ଥି ନାଁ ଲେଖାବାର ଲାଗି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ତରଫୁ ବିଜ୍ଞପ୍ତି ବାହାରିଛି। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଲାଗି ଆର୍ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟି ତରଫୁ ଏଥିଲାଗି ଏକକ ପ୍ରବେଶିକା ପରୀକ୍ଷା କରାଯିବା। ଆଗ୍ରହୀ ପ୍ରାର୍ଥୀମାନେ ଇ ମାସର 31 ତାରିଖ ତକ୍ ଅନ୍ଲାଇନ୍ ଜରିଏ ଆବେଦନ କରିପାରିବେ। ଜୁନ୍ 16 ତାରିଖ ପରୀକ୍ଷା କରାଯିବା। ସମ୍ବଲପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ଗଲାକାଲି ନିର୍ବାଚନ ଖର୍ଚ୍ଚାକେ ନେଇକରି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବ୍ୟୟ ପର୍ଯ୍ୟବେକ୍ଷକ ରାଜକୁମାର ଆର୍ ମକୱାନା ଆର୍ ବିନୀତ କୁମାରଙ୍କ ଅଧ୍ୟକ୍ଷତାତି ବୈଠକ ହୋଇଥିଲା। ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଜିଲ୍ଲାନ ନିର୍ବାଚନକେ ସ୍ୱଚ୍ଛ ଅବାଧ ନିରପେକ୍ଷ ଆଉ ଶାନ୍ତି ଶୃଙ୍ଖଳା ସହିତ କରବାର ଦିଗେ ଆର୍ ବ୍ୟୟ ବାବଦ ଭାରତର ନିର୍ବାଚନ କମିଶନଙ୍କ ସବୁ ନିୟମକେ କଡ଼ାକଡ଼ି ଭାବେ ପାଳନ କରବାର ଉପରେ ଜୋର୍ ଦେଇଥିଲେ। ଉତ୍ତର ପଶ୍ଚିମ ପଶ୍ଚିମ ଦିଗ୍ନୁ ଶୁଖା ପବନ ଆର୍ ଉଚ୍ଚ ସୌର ତାପମାତ୍ରା ଲାଗି ଆଇବା 3-4 ଦିନ ତକ୍ ରାଜ୍ୟର କିଛି ଜିଲ୍ଲାନ ତାତି ସ୍ୱାଭାବିକଠାନୁ 3-6 ଡିଗ୍ରୀ ସେଲ୍ସିୟସ୍ ଅତକା ରହିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ତରଫୁ ସୂଚନା ମିଳିଛି। ଜହ ଖରାକେ ନଜରଥି ରଖିକରି ଆଜି ସୁନ୍ଦରଗଡ଼ ଝାରସୁଗୁଡ଼ା ବୌଦ୍ଧ ସହିତ 11 ଜିଲ୍ଲାକେ ରେଡ୍ ଆଲର୍ଟ ଜାରି କରାଯାଇଛି। ସେଆଡ଼େ ଗଲାକାଲି ରାଜ୍ୟ ବାରିପଦାନ ସବୁନୁ ଜହ ତାତି 46.4 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଏସ୍ଏନ୍ଏର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।